ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ କବିକଣ୍ଠ ନିବାସିନ ଉତ୍କଳ ଭାରତୀ ବାକ୍ବାଜିନୀ ବୀଣାପାଣିଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶ୍ରୀମନ ସତ୍ୟନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମନ ଭୀଷ୍ଟ ପୂରଣ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଯାହାଙ୍କ ଲେଖନୀ ଲେଖା କୈବଲ୍ୟ କୁଙ୍କୁମ ରେଖା ଅଙ୍କିତ କରିଛି କେତେ ଛବିଳ କଳା ଭାରତେ ଭାରତୀ ମଣି ମଞ୍ଜୁଷା ଫେଡ଼ିଲା କ୍ଷଣି ଯା ସୌରଭ ଖେଳି ଯାଏ ଦିଗନ୍ତ ବୋଳା ଶିଖି ପୁଛ ମୌଳି ଠାକୁର ଶିଖି ପୁଛ ମୌଳି ଠାକୁର ଆଜି ଅଙ୍ଗଣେ ନର୍ତ୍ତନ କରି ଅଙ୍ଗଣେ ନର୍ତ୍ତନ କରି କଲେ ମୁଖର ଏବେ କଲେ ମୁଖର ଏବେ କଲେ ମୁଖର ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃ ମଣ୍ଡଳୀ ଆପଣମାନଙ୍କ ସମ୍ମୁଖରେ ମଞ୍ଜୁଳ କବି ସ୍ୱର୍ଗତ କୃଷ୍ଣ ପ୍ରସାଦ ବସୁଙ୍କର ବିଲମଙ୍ଗଳ କାବ୍ୟଟିକୁ ଆଲୋଚନା କରିବାକୁ ଯାଉଛି। ଆଜ୍ଞା, ଅନେକ ଦିନ ତଳେ ଜଣେ ଧନାଢ଼ ବ୍ୟକ୍ତି ଥିଲେ, ନାଟି ତାଙ୍କର ମଧୁମଙ୍ଗଳ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ବିଲମଙ୍ଗଳ ଥିଲେ ମଧୁମଙ୍ଗଳଙ୍କର ଏକମାତ୍ର ସନ୍ତାନ। ବାଲ୍ୟକାଳରୁ ବିଲମଙ୍ଗଳ ଥିଲେ ଶାନ୍ତ ସୁଶୀଳ ଅମାୟିକ ପ୍ରକୃତିର ଯୁବକ। ଆଜ୍ଞା, ଦୈବ ବଳାନ୍ୱିତ ନାନ୍ୟ ବଳଂ, ଦୈବ ବଳ ଠାରୁ ଆଉ ବଡ଼ ବଳ ନାହିଁ। ଆପଣଙ୍କର ମଥୁରା ମଙ୍ଗଳରେ ଭକ୍ତ ଚରଣ ଦାସ କହନ୍ତି, କର୍ମେ ଯାହାର ଯେଉଁ କଥା ଥାଇ କାଳ ବଳେ ଆନ କରିନୁ ହଇ। ଆଜ୍ଞା, କାଳକ୍ରମେ ବିଲମଙ୍ଗଳ ହୋଇଛନ୍ତି ଚିନ୍ତାମଣି ବେଶିଆର ପ୍ରେମାସକ୍ତ, ପିତା ମଧୁମଙ୍ଗଳ ଏକମାତ୍ର ପୁତ୍ର ସନ୍ତାନର ମଙ୍ଗଳ ନିମିତ୍ତ ବିଲମଙ୍ଗଳଙ୍କୁ ବିବାହ ସୂତ୍ରରେ ଆବଦ୍ଧ କରି ସୁଜାତା ନାମନୀ ବଧୂଟିଏ ଘରକୁ ଆଣିଲେ। ଆଶା ମାୟା ମରିଚିକା ଦୈବ ବିଧାନ ଏକା, ଘଟଣା ଘଟଣା ସୃଷ୍ଟିର ଉଦ୍ଦେଶ୍ୟ ଘେନି ଶବ୍ଦ ସ୍ପର୍ଶ ଆକର୍ଷଣୀ ରୂପର ସଗନ୍ଧର ପ୍ରଭାବ ବିଭିନ୍ନ
ରୂପର ସଗନ୍ଧର ପ୍ରଭାବ ବିଭିନ୍ନ
କଳ୍ପନା ଓ ତାଳି କରିଲା ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ମଧୁମଙ୍ଗଳଙ୍କର ଆଶା ଥିଲା ବୃଦ୍ଧ କାଳ ତାଙ୍କର ସୁଖରେ କଟିବ ବୋଲି, ହେଲେ ଆଶା ତାଙ୍କର ଆଶାରେ ରହିଗଲା। କଳ୍ପନାର ସୌଦ ଭୁଷୁଡି ପଡିଲା। କିଛି ଦିନ ପରେ ଯେତେବେଳେ ଶୁଣିବାକୁ ପାଇଲେ, ଆଜ୍ଞା ଘଟଣାଟି ହୋଇଛି କଣ, ପୁତ୍ର ବାର ବା ମା ଶକ୍ତ ସ୍ୱପତ୍ନୀ ପ୍ରେମେ ବିରତ ପ୍ରେମରେ ପଡି ସତୀ ସାଧ୍ୱୀ ପତିବ୍ରତା ପତ୍ନୀର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ବେଶ୍ୟାଳୟରେ କାଳ ଯାପନ କରୁଛି। ହୃଦୟରେ ସତେ ଯେପରି ପ୍ରସ୍ତରର ଆଘାତ ଲାଗିଲା, ଆଖିରୁ ଓଡି ଯାଉଛି ଧାର ଧାର ଲୁହ, ଗୋଡ ହସ୍ତ ହୋଇ ପ୍ରାର୍ଥନା କରୁଛନ୍ତି ନିଜର ଇଷ୍ଟ ଦେବ ନାରାୟଣଙ୍କ ଉଦ୍ଦେଶ୍ୟରେ। ଆଜୀବନ ପଦାଶ୍ରିତ ହରି ଆଜୀବନ ପ୍ରୟାଣ କାଳେ ଅଚ୍ୟୁତ ହେ
ଜଳବିନ୍ଦୁ ନଦୀ ଆଇଲ।
की कल
ठाकुर
ପଦାରବିନ୍ଦରେ ସାରା ଜୀବନ ମନୋନିବେଶ କରି ପୂଜା ଅର୍ଚ୍ଚନାରେ ଦିନ ବିତାଇଛି। ମୋର କି ଅପରାଧ ଦେଖି ଜୀବନର ଅନ୍ତିମ କ୍ଷଣରେ ପୁତ୍ର ହାତରୁ ଜଳ ଟୋପିଏ ପାଇବାରୁ ବଞ୍ଚିତ କଲ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ପୃଥିବୀକୁ ଆସୁଛି ସନ୍ଧ୍ୟା, ଘଟଣାଟି ହେଲାଣି କଣ।
ବାଜିଲା ଆରତି ଶଙ୍ଖ ବାଜିଲା ଆରତି ଶଙ୍ଖ ଗୋଧୂଳି ଲଗ୍ନେ ଜନକ ଗୋଧୂଳି ଲଗ୍ନେ ଜନକ ସୂର୍ଯ୍ୟାସ୍ତ ସଙ୍ଗତେ ଶ୍ୱାସ ନାଟି ବୁଡ଼ିଲା ସେହି ଶ୍ୱାସ ନାଟି ବୁଡ଼ିଲା ସୂର୍ଯ୍ୟାସ୍ତ ସଙ୍ଗତେ ଶ୍ୱାସ ନାଟି ବୁଡ଼ିଲା ସେହି ଶ୍ୱାସ ନାଟି ବୁଡ଼ିଲା ଶିବ 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 କହି
ମୋର ଦେହରୁ ପ୍ରାଣ ନାଟିକା ନାରାୟଣଙ୍କ ନାମଙ୍କୁ ଗାଇ ଗାଇ ଆଜ୍ଞା ଦୟା କରୁଣାର ଅବତାର ଦରିଦ୍ର ଭିକ୍ଷାର୍ଥୀ ଜନର ସହୋଦର ମଧୁମଙ୍ଗଳଙ୍କର ଜୀବନ ନାଟିକାର ଅବସାନ ଘଟିଲା। ହଉ ଶୁଣିବେ ଗୁଣିକ ଜନ ଦେଇବାରେ ମନ କର୍ଣ୍ଣ ସବ ପଡ଼ିଅଛି ତେଣେ ପୁତ୍ର ପ୍ରେମରେ ମଜିଛି ଏଣେ ଆଜ୍ଞା ପ୍ରାଣାଧିକା ଚିନ୍ତାମଣି କୋଳରେ ଧରିଣ ପୁଣି ଗୋଲାପ ଦେଇ ଯତନେ ନିଆଳି ମାଳା ସୁମନେ ରସଗ୍ରାହୀ ଯୁବାମଣି ପ୍ରେମ ସାଗରେ ଡୁବିଛି ପୁଣି ଏକାଳେ ଆତ୍ମୀୟ ଜନ ପିତା ମୃତ୍ୟୁ ସମ୍ବାଦ ନେଇଣ
ହିମନ୍ତ
ମଣ୍ଡଳୀ ଲକ୍ଷ୍ୟ ଦେବେ। ଚିନ୍ତାମଣି ବେଶ୍ୟାକୁ କୋଳରେ ଧରି ବିଲ ମଙ୍ଗଳ ଆଜି ନିଜ ହାତରେ ବେଶ ସଜାଉଛନ୍ତି। ଠିକ ଏତିକି ବେଳେ ପିତାଙ୍କର ମୃତ୍ୟୁ ସମ୍ବାଦ ନେଇ ଆସିଥିବା ଆତ୍ମୀୟ ସ୍ୱଜନ ମାନେ ଆସି ଦାଣ୍ଡ ଦୁଆରେ ଛିଡ଼ା ହୋଇ ଡାକୁଛନ୍ତି। ବିଲମଙ୍ଗଳ ଆଜ୍ଞା ଚିନ୍ତାମଣି ନିକଟରୁ ଉଠି ଆସି ପଚାରିଲେ, ଭାଇମାନେ ମୋ ନିକଟରେ କି କାମ ପ୍ରକାଶ କର। ଆତ୍ମୀୟ ସ୍ୱଜନ ମାନେ କହୁଛନ୍ତି, ବିଲମଙ୍ଗଳ ଆସିବାର କାରଣ ହେଲା ତେଣେ ତମ ବାପା ମରି ପଡ଼ିଛନ୍ତି, ଚାଲ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବ। କଥାକୁ ଶୁଣି ବିଲ ମଙ୍ଗଳ ଡାକିଲେ, ଭାଇମାନେ ମୁଁ ଯିବି ନାହିଁ। ଶିବାଣ ଦୀପେ ତୈଳ ଢାଳି କିଏ କି ଫଳ ପାଇରେ କିଏ ଅନ୍ଧକୁ ସଂସ୍କାର ପାଇଁ କି ବୃଥା ହେଉଛ ଲିଭି ଯାଇଥିବା ଦୀପରେ ଯଦି ତେଲ ଢଳା ଯାଏ ସିଏ କଣ ଜଳିବ? ମୋ ବାପାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବାକୁ ମୁଁ ଯଦି ଯାଏ ତେବେ ମୋ ବାପା କଣ ବଞ୍ଚିବେ? ତେଣୁ ଭାଇମାନେ ଦୟାକରି ଚାଲିଯାଅ, ମୁଁ ଚିନ୍ତାମଣିକୁ ଛାଡି କେବେ ଯାଇପାରିବି ନାହିଁ। ଲକ୍ଷ୍ୟ ଦେବେ, ବିଲ ମଙ୍ଗଳଙ୍କର ଆତ୍ମୀୟ ସ୍ୱଜନଙ୍କ ସହିତ ବାକ୍ ବିତଣ୍ଡା ଚାଲିଥିବା ବେଳେ ଚିନ୍ତାମଣି କାନରେ ଆଜ୍ଞା ବାଜିଲା। ତେଣୁ ଚିନ୍ତାମଣି ଆସି କହୁଛି, ବିଲ ମଙ୍ଗଳ, ତୁମେ ଏଇ ମୁହୂର୍ତ୍ତରେ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଆତ୍ମୀୟ ସ୍ୱଜନଙ୍କ ସହିତ ଏଠାରୁ ଚାଲିଯାଅ। ଆଜ୍ଞା ବାତୁଳ ପ୍ରେମିକ ବିଲ ମଙ୍ଗଳ, ଯେତେବେଳେ ଚିନ୍ତାମଣି ଠାରୁ ଏକଥାକୁ ଶୁଣିବାକୁ ପାଇଲେ ମୁଣ୍ଡରେ ସତ ଯେପରି ବଜ୍ରପାତ ହେଲା, ଚିନ୍ତାମଣି ରହି ନ ପାରିବି ଦଣ୍ଡେ ମୁଁ ଦଣ୍ଡେ ମୁଁ ଆରି ପ୍ରିୟା ତୁମକୁ ହୋ ଚିନ୍ତାମଣି, ତୁମେ ଏତେ ନିଷ୍ଠୁରା ହୁଅ ନା, କ୍ଷଣେ ମାତ୍ର ତୁମକୁ ଛାଡି ମୁଁ ବଞ୍ଚିପାରିବି ନାହିଁ। ଚିନ୍ତାମଣି କଲା ଅଧିକାର ଆନ ଦେଖିଲେ କେଡ଼େ ଦୁଃଖେ ତ ହୁଁ ଉଠିଲେ ରାଧ ବିଧାନ ପାଇଁ ଡାକିଲା ବିଲ ମଙ୍ଗଳ, ଗୋଟିଏ ନାରୀ ପ୍ରେମ ପାଇଁ ନିଜର ଜନ୍ମଦାତା ପିତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବା ନିମିତ୍ତ ଯିବ ନାହିଁ। କିନ୍ତୁ ମନେ ରଖ, ତୁମ ପିତା ମରିଛନ୍ତି, ତୁମେ ଅଶୌଚ ଏପରି ଅବସ୍ଥାରେ ତୁମର ସ୍ଥାନ ମୋ ନିକଟରେ ନୁହେଁ। ଆଜ୍ଞା ଲକ୍ଷ୍ୟ ଦେବେ, ଚିନ୍ତାମଣିର କଥା କେହି ପଦ ଶୁଣି ବିଲ ମଙ୍ଗଳ ଜ୍ଞାନ୍ତିଜନ ମାନଙ୍କୁ ସାଥିରେ ନେଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବା ନିମିତ୍ତ ଆଜ୍ଞା ଚାଲି ଆସିଲେ। ତେଣେ ଆଜ୍ଞା ଘଟଣାଟି କଣ ହୋଇଛି, ବ୍ରାହ୍ମଣ ପୁରୋହିତ ମାନେ ଆସି ଉପସ୍ଥିତ ହୋଇଛନ୍ତି, ବେଦୀ ନିର୍ମାଣ କରାଯାଇଛି, ସେହି ବେଦୀରେ ବିଲ ମଙ୍ଗଳଙ୍କୁ ବସାଇ ଶ୍ରାଦ୍ଧ କର୍ମ ପାଇଁ ଆଜ୍ଞା ମନ୍ତ୍ର ଉଚ୍ଚାରଣ କଲେ, ଶୁକ୍ଲାମ୍ବର ଧରଂ ବିଷ୍ଣୁ ଶଶୀ ବର୍ଣ୍ଣ ଚତୁର୍ଭୁଜଂ ପ୍ରସନ୍ନ ବଦନ ଧ୍ୟାୟତ ସର୍ବବିଘ୍ନ ପ୍ରଶାନ୍ତ ଶ୍ରୁତେ ସକଳ କଲ୍ୟାଣ ଭାଜନଂ ଦତ୍ତଦାୟତେ ଶଙ୍ଖ ଚକ୍ର ଗଦା ପାଣି ଦ୍ୱାରିକା ନୀଳୟାଚ୍ୟୁତ ଗୋବିନ୍ଦ ପୁଣ୍ଡରୀକାକ୍ଷ ରକ୍ଷମାନ ଶରଣାଗତ ଆଜି ଶୁକ୍ଲାମ୍ବର ଧର କହୁ ସେ ଭାବେ ଚିନ୍ତାମଣି କି ସେ ଭାବେ ଶଶୀ ବର୍ଣ୍ଣା ଏକା ସେହି ତ ଧ୍ୟାନ ଧାଏ ତେଣିକି ଚତୁର୍ଭୁଜ କହୁ କୁଣ୍ଡରେ ଭାବେ ଚତୁରୀ ଭୁଜ କେୟୁର କଙ୍କଣ ବଳୟ ଛବି ଛଇଳି ସଜ ତାମୂଳ ପ୍ରିୟାମ ବଲ୍ଲଭୀ ନାଗ ବଲିଲ ତାକୁ ବାରିଧାରା ସିଞ୍ଚୁ ଥିବ ସେ ଟେକି ରଖିବ ତାକୁ ଆଜ୍ଞା ଚିନ୍ତାମଣିର କଥା କେହି ପଦ ମନେ ପଡିବାରୁ ବିଲ ମଙ୍ଗଳ ତରତର ହେଲେଣି ଆସନରୁ ଉଠିବାକୁ। ଏ ଘଟଣା ଦେଖି ବ୍ରାହ୍ମଣ ପୁରୋହିତ ମାନେ ଡାକୁଛନ୍ତି, ବିଲ ମଙ୍ଗଳ ଆଉ ଅଳ୍ପ ସମୟ ଅପେକ୍ଷା କର, ରେ ତ ମୁକ୍ତି ପାଇଁ ଜଳ ଟୋପିଏ ଦାନ କରିସାରିବା ପରେ କର୍ମ ସରିଯିବ, ତମେ ତମ ବାଟରେ ଚାଲିଯିବ। ଆଜ୍ଞା ହସିଲେ ବିଲ ମଙ୍ଗଳ, ଡାକିଲେ ନନା ଏ ଦୁନିଆରେ ନାହିଁ ପୋଖରୀ ପାଣି ପାଟ ଗୋହିରୀ। ଧାଇଁ ଆସୁଥିଲେ ମୋ ପିତା ସରଗରୁ ଭିକାରୀ ସରଗରୁ ଭିକାରୀ ସରଗରୁ ଭିକାରୀ ଏ ଦୁନିଆରେ ନଦୀ ପୋଖରୀ କେଉଁଠି କଣ ପାଣି ନାହିଁ ମୋ ବାପାଙ୍କୁ ପାଣି ଟୋପିଏ ମୁଁ ଦେଲେ ସେ ମୁକ୍ତି ହୋଇଯିବେ ନନା ସେ ଯୁଗ ଚାଲିଗଲାଣି ଆଉ ତୁମେ ଲୋକମାନଙ୍କୁ ଠକି ପାରିବ ନାହିଁ ଭିକ୍ଷା ପୁରସ୍କାର ଯା କିଛି କଚେରୀରୁ ପାଇବ ଖଣ୍ଡେ ଘୋଟି ଆସିଲା ବାମ ହେଲା ଦୈବ ବିଲମଙ୍ଗଳ ଡାକିଲେ ନନା ତମର ପ୍ରାପ୍ୟ ଯାହା ପାଉଣା କଚେରୀରୁ ନେଇଯିବ ମୁଁ ଆଉ ରହିପାରିବି ନାହିଁ ମଣ୍ଡଳୀ ଲକ୍ଷ୍ୟ ଦେବେ ବିଲମଙ୍ଗଳ ବାହାରିଛନ୍ତି ଚିନ୍ତାମଣିପୁରକୁ ଯିବା ପାଇଁ ଏତିକି ବେଳେ ଆଜ୍ଞା କଳାହାଣ୍ଡିଆ ମେଘ ଖଣ୍ଡେ ଘୋଟି ଆସିଲା ଏବଂ ଅବିଶ୍ରାନ୍ତ ଭାବରେ ବର୍ଷିବାକୁ ଲାଗିଲା ପ୍ରେମିକା ଚିନ୍ତାମଣି ନିକଟକୁ ଯିବା ପାଇଁ ବିଲମଙ୍ଗଳ ଆଜି ପ୍ରବଳ ବର୍ଷା ପବନକୁ ଖାତର ନ କରି ଯାଇ ପହଞ୍ଚି ଯାଇଛନ୍ତି ଯମୁନା ନଈ କୂଳରେ ଦେଖୁଛନ୍ତି ଯମୁନା ନଈରେ ଅବିଶ୍ରାନ୍ତ ବର୍ଷା ଫଳରେ ପ୍ରବଳ ବେଗରେ ସ୍ରୋତ ପ୍ରବାହିତ ହେଉଛି ଘାଟରେ ଦେଖିଲେ ଆଜ୍ଞା ନା ନାହିଁ ଆର ପାରିକୁ ଯିବେ କିପରି ଆଜ୍ଞା ବିଲମଙ୍ଗଳ ଆଜି ଚିନ୍ତା କରୁଛନ୍ତି ଇଏ ବର୍ଷା ଅନ୍ଧାରରେ ନାଉରିଆ ବୋଧେ ନା ନେଇ ଆର ପାରିକି ଚାଲି ଯାଇଛି ଡାକିଲେ ଏ ପାରିକି ନା ଆଣିବ ତେଣୁ ବିଲମଙ୍ଗଳ ଆଜି ନାଉରିଆକୁ ଡାକୁଛନ୍ତି ନାଉରିରେ ନାଉରି ନାଉରି ରେ ନା ଆଣ ବେଗି ବେଗି ବାହି ରେ ପାରିକି ନା ଆଣେ ପାରି କରିଦେଲେ ମୁଁ ଚିନ୍ତାମଣିପୁରକୁ ଯିବି ମୁଁ ଯଦି ନିଷ୍ଠୁର ହେବୁ ଚିନ୍ତାମଣି ପାଇଁ ଶେଷରେ ମୋର ପ୍ରାଣ ଯିବ ଚିନ୍ତାମଣି ବିହୁନରେ ମୋ ପ୍ରାଣ କି ରହିପାରେ ରେ ଲକ୍ଷ୍ୟ ଦେବେ। ଅମା ଅନ୍ଧକାର ରାତିରେ ନାଉରି ତ ଆଜ୍ଞା ନାହିଁ, ନା ଆଣିବ ବା କିଏ, ବିଲ ମଙ୍ଗଳ ଆଜ୍ଞା କଲେ କଣ, ଆଜି ପରାଣ ମୁରୁଛି ପ୍ରେମିକ। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଚିନ୍ତାମଣିକୁ ଡାକି ଡାକି ବିଲ ମଙ୍ଗଳ ଆଜି ଯମୁନା ନଦୀର ଅଥଳ ଗହରରେ ଲମ୍ଫ ପ୍ରଦାନ କଲେ। ତେଣେ ଆଜ୍ଞା ଘଟଣାଟି ହୋଇଛି କଣ, ମଣିମୟ ହର୍ମ୍ୟ ପୁରୀ ଯେ ବନାଇଛି ସେ ଚତୁରୀ ରତ୍ନ ସମ୍ଭାରର ଭଣ୍ଡାର ଥିବାରୁ ରଖିଛି ସତ ପ୍ରହରୀ ରତ୍ନ ସମ୍ଭାରର ଭଣ୍ଡାର ଥିବାରୁ ରଖିଛି ସତ ପ୍ରହରୀ ଚିନ୍ତାମଣି ବେଶ୍ୟା ରାତ୍ରିରେ ସଖୀ ପରିଚାରିକା ମେଳରେ ଆଜ୍ଞା ଶୟନ କରିଛି। ପ୍ରହରୀ ମାନେ ଧନ ଧାନ୍ୟରେ ପୂର୍ଣ୍ଣ ଥିବା ଦିତଳ ପ୍ରାସାଦକୁ ସଜାଗ ହୋଇ ଜଗିଛନ୍ତି। ଆଜ୍ଞା ଘଟଣାଟି ହୋଇଛି ଶବଦ ଶୁଭେ କାଳେ ପ୍ରହରୀ ଗର୍ଜେ ଚଞ୍ଚଳେ ପାତନ ସବରେ ଭୁକିଲେ କୁକୁର ପ୍ରହରୀ ଗର୍ଜେ ଚଞ୍ଚଳେ। ଆଜ୍ଞା ଠିକ ଏତିକି ବେଳେ ଶବ୍ଦ ଶୁଭିଲା କିଏ ଯେମିତି ପ୍ରାସାଦ ଉପରୁ ତଳକୁ ଖସି ପଡିଲା କୁକୁର ମାନେ ଭୁକିବା ସାଙ୍ଗକୁ କେଉଁଠି କଣ ହେଲା ଜାଣିବା ପାଇଁ ପ୍ରହରୀ ମାନେ ସଜାଗ ହୋଇ ଉଠିଛନ୍ତି। ଗୋଳ ଚହଳକୁ ଶୁଣି ଚିନ୍ତାମଣିର ଆଜ୍ଞା ନିଦ ଭାଙ୍ଗିଗଲା। ସଖୀ ମାନଙ୍କୁ ସାଥିରେ ନେଇ ଆଲୁଅ ଜାଳି ଆସି ପହଞ୍ଚିଗଲା। ଆଜି ଦେଖିଲେ ଚିନ୍ତାମଣିର ପ୍ରିୟତମ ପ୍ରେମିକ ବିଲ ମଙ୍ଗଳ ଆଜି ରକ୍ତ ଜୁଡୁବୁଡୁ ହୋଇ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡିଛନ୍ତି। ଚିନ୍ତାମଣିର ନିର୍ଦ୍ଦେଶରେ ପରିଚାରିକା ମାନଙ୍କର ଶୁଶ୍ରୂଷା ଫଳରେ ବିଲ ମଙ୍ଗଳ ଚେତା ଫେରି ପାଇବା ପରେ ଚିନ୍ତାମଣି ପଚାରୁଛି, ହେ ବିଲ ମଙ୍ଗଳ, ପ୍ରଳୟଙ୍କରି ଝଡ଼ ବର୍ଷା ରାତିରେ ଏଠାକୁ ତୁମେ କିପରି ଆସିଲ। ଚିକଣରେ ପ୍ରିୟା ତୁମେ ସୁତୁରୀ ଟାଙ୍ଗି ରଖିଥିଲ ପାଚେରି ଉପରୁ ହଲାରେ ପାଚେରି ଉପରୁ ତାହାକୁ ଆସିଲି ଧରି ଏବେ ଗୋ ଚିନ୍ତାମଣି ତୁମେ ହେଉଛ ପ୍ରକୃତରେ ସୁଚତୁରୀ ନାୟିକା। ମୋ ଆଗମନ କଥା ଜାଣି ଯେଉଁ ରେଶମୀ ଡୋରିକୁ ପାଚେରି ଉପରୁ ଟାଙ୍ଗି ରଖିଥିଲ ତାକୁ ଧରି ମୁଁ ଏଠାରେ ଆସି ପହଞ୍ଚିଲି। ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲା ଚିନ୍ତାମଣି ବେଶ୍ୟା, ডাকিলা বিল মঙ্গল মু রেশম ডোরি টাঙ্গি রক্ষি তাকে তুমি ধরি ধরি এখানে আসি পৌঁছিল কি রজুকে দেলা কাহি আজি চাল তো দেখিবি মুহি উজ্জ্বল আলোক আভারে দেখিলে ভোলারে আভারে আজি বিষধর নাগ তহি আজ্ঞা বিল মঙ্গলঙ্কু সাথিরে ধরি যাই পৌঁছিলে রজু থিবা স্থানরে আজ্ঞা সেঠারে দেখিবাকু পাইলে রজু পরিবর্তে বিরাট এক বিষধর নাগ সর্প চিন্তামণি ডাকিলা বিল মঙ্গল এটি সিনা সাপর লাঞ্জ ধরি আসিল তেবে অশান্ত যমুনা নইরে ডঙ্গা তো নথিলা আর পারিরু এপারিকু কেমিতি আসিল প্রকাশ কর বিল মঙ্গল ডাকিলে গো চিন্তামণি নাউরিয়াকু ডাকি ডাকি শেষরে নিরাশ হই তুমরি নামকু ধরি মু নইকু ডেই পড়িলি কিছু সময় পরে হঠাৎ গোটিয়ে ভেড়া মোরি পাখরে ভাসি যাওথিবা সময়রে তাকু ধরি তারি সাহায্যরে এপারিকু আসিলি এবং উক্ত ভেড়াকু নদী ঘাটরে রখি দেই আসিছি চিন্তামণি ডাকিলা হে বিল মঙ্গল সে ভেড়াকু টিকে মতে দেখাই দেব চাল আজ্ঞা সমস্তে যাই নদী ঘাটরে পৌঁছি যাইছন্তি দেখিবাকু পাইলে গলিত দুর্গন্ধ সব এবে চড়ি ধরুছি আসব এবে পোড়া পোড়া জোক সালু বালু পোক ভোলারে তহি করিছিলে ঠাব এবে আজ্ঞা খণ্ড বিখণ্ডিত দুর্গন্ধযুক্ত শবটিয়ে সেথিরে জোক গুড়িক সালু বালু হেউছন্তি চিন্তামণি ডাকিলা হে বিল মঙ্গল সামান্য চিন্তামণি বেশিয়া পাই তোমার আজি এ অধোগতি কিন্তু বেশিয়া চিন্তামণি পরিবর্তে তুমি বিশ্ব চিন্তামণিকর নিকটতর হইপারিছ তেণু মো পাখরে তোমার আউ কিছু কার্য না তুমি এবে বিশ্ব চিন্তামণিক নিকটকু চালি যাও ভীমন্ত মণ্ডলী লক্ষ্য দেবে চিন্তামণি ঠারু এ কথা শুনি বিল মঙ্গল আজি পাগল ভলি হেউছন্তি মনরে চিন্তা করুছন্তি যাহা পাই মু আজি নিজর ধন সম্পদ স্ত্রী পিতা সমস্তঙ্কু ছাড়ি আসিলি শেষরে স্থির ভাবরে অন্ত্যেষ্টি ক্রিয়া সমাপন করি পারিলি নাহি কিন্তু চিন্তামণি বেশা দ্বারা প্রতারিত হইগলি শেষরে মতে কুলগোত্র ছড়া হেবা পাই পড়িলা আজি ঠারু জীবনর অন্তিম ক্ষণ গুড়িক বিশ্ব চিন্তামণিক অনুসন্ধানরে বিতাই দেবী
বিহোলে বা তুল চলে অঙ্গরাগ নাহি এবে ঝরুছি নয়নু ধারা কি ধন খোজই এবে
মণ্ডলী লক্ষ্য দেবে বিল মঙ্গল আজি বাহারি পড়িলে বিশ্ব চিন্তামণিকু খোঁজিবা উদ্দেশ্যরে বাটরে চালুথিলা বেলে আজ্ঞা পছকু চাহুছন্তি কারণ মনরে চিন্তা করুছন্তি সতরে কোন চিন্তামণি মতে পছরু ডাকি তা পুরকু পুণি নব আজ্ঞা বাটরে চালিথিলা বেলে ঘটনাটি হেলানি কোন
বনি কর মণি ফেরু
ପକ୍ଷ ଦେବେ, ସ୍ରଷ୍ଟାର ସୃଷ୍ଟି ବିଚିତ୍ର, ସ୍ରଷ୍ଟା ଆଜ୍ଞା ନିଜେ ମଧ୍ୟ ବିଚିତ୍ର। ଚିନ୍ତାମଣି ବେଶାର ଡୋର ଛିଡ଼ି ଯାଇ ବିଲ ମଙ୍ଗଳଙ୍କ ଦେହରେ ଲାଗିଛି ବିଶ୍ୱ ଚିନ୍ତାମଣିଙ୍କର ଡୋର, ମନରେ ଜାଗିଛି ମହିମାମୟ ଠାକୁରଙ୍କର କାଉଁରି ପରସ, ବଣିକର ମଣି ମାନଙ୍କର ପଛେ ପଛେ ଚାଲିଛନ୍ତି ବାତୁଳ ବିଲ ମଙ୍ଗଳ। ଗାଈ ପଣ୍ଡିତେ ଦୁଆରେ ବସିଛନ୍ତି, ବଣିକ ଆଜ୍ଞା ଅନୁପସ୍ଥିତ। ବଣିକର ମଣି ଯେତେ ଅନୁନୟ ବିନୟ କଲେ ସୁଦ୍ଧା ବିଲ ମଙ୍ଗଳ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି। ଆଜ୍ଞା କିଛି ସମୟ ଉତ୍ତାରେ ବଣିକ ଆସି ଉପସ୍ଥିତ ହୋଇ ପଚାରୁଛନ୍ତି, ହେ ମହାଭାଗ, କାହିଁକି ଆପଣ ମୋ ଦୁଆରେ ବସିଛନ୍ତି, ଅନ୍ନଜଳ ସ୍ପର୍ଶ କରୁନାହାନ୍ତି? ଆଜ୍ଞା ବିଲ ମଙ୍ଗଳ କହୁଛନ୍ତି, ତୁମେ ସତ୍ୟ କଲେ ମୁଁ ମୋ କଥା ପ୍ରକାଶ କରିବି। ଗଣିକ ଆଜ୍ଞା ଅଗତ୍ୟା ତ୍ରିବାର ସତ୍ୟ କଲେ, ତୁମେ ଯାହା ମାଗିବ ମୁଁ ଅକାତରେ ଦାନ କରିବି। ପତ୍ନୀ ତ ବହେବ ମୋର ଶୟନ ସଙ୍ଗିନୀ, ପତ୍ନୀ ତ ବହେବ ଦେବେ। ଧର୍ମପ୍ରାଣ ବଣିକ ବିଲ ମଙ୍ଗଳଙ୍କ କଥାରେ ଆଜ୍ଞା ରାଜି ହେଲେ ଏବଂ ବିଲ ମଙ୍ଗଳଙ୍କୁ ନିଜ ଗୃହରେ ଅବସ୍ଥାନ କରାଇଲେ। ରାତି ପଣ୍ଡିତେ ଦ୍ୱିତୀୟ ପ୍ରହର ହେଲା, ଏବାରେ ବଣିକ ନିଜର ପତ୍ନୀଙ୍କୁ ନାନାଦି ବେଶ କରାଇ ଅତିଥି ବିଲ ମଙ୍ଗଳଙ୍କର ଥିବାର ଗୃହରେ ନେଇ ଛାଡ଼ିଲେ। ଡାକୁଛନ୍ତି, ହେ ମହାଭାଗ, ଆପଣଙ୍କ ନିକଟରେ ମୁଁ ସତ୍ୟାବଧ ହୋଇଥିବାରୁ ମୋର ପତ୍ନୀଙ୍କୁ ମୁଁ ଆପଣଙ୍କୁ ସମର୍ପଣ କଲି। ଚାଲିଗଲେ ବଣିକ, ବଣିକର ମଣିର ମୁଣ୍ଡର ଖୋସାକୁ ଲକ୍ଷ୍ୟ କରି ବିଲ ମଙ୍ଗଳ ଡାକୁଛନ୍ତି, ଗୋ ସୁନ୍ଦରୀ, ଖୋସାରେ ଖୋସିଛ ତୁମେ କେତେ ଗୋଜା କାଠି, ଖୋସାରେ କେତେ ଗୋଜା ଖୋସିଛ, ମୋତେ ଗୋଟିଏ ପ୍ରଦାନ କଲେ ମୁଁ ତାହା ଦେଖନ୍ତି। ଆଜ୍ଞା ଅନୁରକ୍ତା ବଣିକର ମଣି ଖୋସାରୁ ଗୋଜା କାଠିଟିଏ ବାହାର କରି ବିଲ ମଙ୍ଗଳଙ୍କୁ ପ୍ରଦାନ କଲେ। ଗୋଜା କାଠିଟିକୁ ଧରି ବିଲ ମଙ୍ଗଳ ଆଜ୍ଞା ମନ ଭିତରେ ଚିନ୍ତା କରୁଛନ୍ତି, ଲକ୍ଷ ଲକ୍ଷ ଜନ୍ମ ପରେ ମାନବ ଜୀବନ ମାନବ ମଧ୍ୟରେ ଥିଲି ତୁଳିନ ବ୍ରାହ୍ମଣ, ପଥ ଧରିଥିଲେ ହୋଇଥାନ୍ତି ଦେବତା, ଆଜି ନରକର କୁମିକିତ ଠାରୁ ମହିନତା। ଲକ୍ଷ ଲକ୍ଷ ଜନ୍ମ ପରେ ମାନବ ଜୀବନ ସମ୍ଭବ ହୋଇଥାଏ, କୁଳିନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଇନ୍ଦ୍ରିୟ ଗଣଙ୍କ ବଶବର୍ତ୍ତୀ ହୋଇ ନାନାଦି ଅପକର୍ମରେ ଲିପ୍ତ ରହି ନର୍କର କୃମିକୀଟ ଠାରୁ ମୁଁ ଆହୁରି ହୀନ ହୋଇଯାଇଛି। ଏଥିପାଇଁ ଦାୟୀ କେବଳ ମୋର ଏ ଦର୍ଶନେନ୍ଦ୍ରିୟ, ତାକୁ ବିନାଶ କଲେ ମୋ ପଥ ସୁଗମ ହୋଇଯିବ। ରେ ନୟନ, ତୋ ପାଇଁ ବିଲ ମଙ୍ଗଳର ଆଜି ଅବସ୍ଥା, ତୋ ଠାରୁ ଆଜି ପ୍ରତିଶୋଧ ନେବି। ହାତରେ ଧରିଥିବା ଗୋଜା କାଠିରେ ନିଜର ଆଖି ଯୋଡ଼ିକୁ ଆଜ୍ଞା ଖୁଞ୍ଚି ଦେଲେ। ଏ ଘଟଣା ଦେଖି ବଣିକର ମଣି ଚିତ୍କାର କରି ଉଠିଲେ, ଧାଇଁ ଆସିଲେ ଆଜ୍ଞା ବଣିକ। ବିଲ ମଙ୍ଗଳ ଆଜି ବଣିକ ଏବଂ ବଣିକର ମଣିଙ୍କ ପାଦ ତଳେ ପଡ଼ିଛନ୍ତି।
କ୍ଷମା କର ଅପରାଧ ଅଯୋଗ୍ୟ ସନ୍ତାନ, ପାଦ ତଳେ ଲଟି ଗଲେ ମହାମହିଆନ,
ଏବଂ ବଣିକର ମଣିଙ୍କ ପାଦ ତଳେ ପଡି ବିଲ ମଙ୍ଗଳ ଡାକୁଛନ୍ତି, ଆଜିଠାରୁ ତୁମେ ମୋର ଜନକ ଜନନୀ। ଇଏ ଆଖି ଯୋଡ଼ିକ ପାଇଁ ବିଲ ମଙ୍ଗଳ ହୋଇଥିଲା କୁପଥର ପଥିକ, ସାଧନା ପଥରେ ଅନ୍ତରାୟ ସୃଷ୍ଟି ହୋଇଥିଲା ଏଇ ଆଖି ଯୋଡ଼ିକ। ସେ ଆଖି ଯୋଡ଼ିକ ଚାଲି ଯାଇଛି, ମୋ ସାଧନା ପଥ ଆଜି ସୁଗମ ହୋଇଛି। ମୋତେ ଚରଣ ଧୂଳି ଦିଅ ଆଉ ଥରେ, ଯେପରି ମୋ ସାଧନା ପଥରୁ ମୁଁ ବିଚ୍ୟୁତ ନ ହୁଏ।
ରଖବାରେ କେଶବ କୃଷ୍ଣ ମୁରାରୀ, ରଖବାରେ କେଶବ କୃଷ୍ଣ ମୁରାରୀ, ରଖବାରେ କେଶବ କୃଷ୍ଣ ମୁରାରୀ,
କୃଷ୍ଣ
ସୁଧା ତୃଷା ବାଧାକୁ ଖାତର ନ କରି ଏକାଞ୍ଚନ ଜଙ୍ଗଲ ମଧ୍ୟରେ ବିଲ ମଙ୍ଗଳ ଆଜି ନାରାୟଣଙ୍କୁ ଖୋଜୁଛନ୍ତି। ବୋଲୁ ଦେଖିଲେ ଚିନ୍ତାମଣି ତକ୍ଷଣେ, ନମିଲେ କବି ନର୍ତ୍ତକୀର ଚରଣେ, ପ୍ରେମମୟ ଠାକୁର ପ୍ରେମୀଙ୍କ ଛବି, ଜଣେ ଜଣେ ଦେଖଇ ପ୍ରେମୀଙ୍କ କବି। ଲେଖିଲେ କୃଷ୍ଣ କର୍ଣ୍ଣାମୃତ ନାଟକ, ଯା ଭାବ ଭାଷା ଛୈଳି ରଙ୍ଗ ଛଟକ, ହରି ହରି ବୋଲ ହେ ସକଳ ଜନ, କବି ନର୍ତ୍ତକୀ ପଦେ ନେଲି ଶରଣ। ହଉ ଦିନଜନ ଶରଣର କ୍ଷଣ ମହାବାହୁ, ଦିନଜନ ଶରଣର କ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର, ହରି ହରି ବୋଲ। ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି।